శ్రీకృష్ణప్రభుపాదకి హరినామ సంకీర్తానకి శ్రీమద్భాగవతంకి గౌరవప్రమానందే సోమజ్ఞానకిమిడంధ్యానందన సమాకయా చక్షురుమలితంగన తస్మై నమః శ్రీ చైతన్య మనోభీష్టం స్థాపితం జన భూతలే స్వయం రూప కదామయం దదాతి స్వపదాంతికం వందేయం శ్రీగురు చింతపదకమలం శ్రీగురున్ వైష్ణవాంశ శ్రీరూపం సగ్రజాతం సహగణ రఘునాథానితం తం సజీవం సాధయుతం సావధూతం పరిజనసైతం కృష్ణ చైతన్యదేవం శ్రీరాధాకృష్ణపాదాన్ సహగణలలితా శ్రీ విశాఖానితాంశ బాంఛాకల్పతరుభస్తాసింధుభ్యేవచ పతితానం పావనభ్యో విష్ణుభ్యో నమో నమః నమావం విష్ణుపదాయ కృష్ణపృష్టాయ భూతలే శ్రీమతే భక్తివేదాంత స్వామినే నామినే నమస్తే సరస్వతీదేవే గౌరవాణీ ప్రసారిణే నిర్విశేష శూన్యవాదీ పశ్చాత్తారిణే జయ శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శ్రీవాసాది శ్రీ గౌరవభక్త వృంద హరే కృష్ణ 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 హరే 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 రామ 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 హరే నారాయణం నమస్కృతం నరం చైవ నరోత్తమం దేవీ సరస్వతీ వ్యాసం తదదేం గురేత్ ముఖం కరోతి బాచలం పంగుళం హేషగిరి సత్కృపాతమహం వందే పరమానంద మాధవం శుగురుదినకైనం శ్రీ చైతన్యశ్వరం నమ ఓం విష్ణుపాదాయ కృష్ణపృష్ఠాయ భూతలే శ్రీమతి జయపదర్శనం ఓం నమ భగవతే వాసుదేవాయ ఓం నమ భగవతే వాసుదేవాయ ఓం నమ భగవతే వాసుదేవాయ భాగవత పంచమ స్కంద 12వ అధ్యాయ 5-6 నంబర్ శ్లోకం బ్రహ్మణ ఉబాత అయం జన నామ చలంతి వ్యంగ పార్థివ పార్థివ కష్టహేతు సంగగ్రరీ గుల్ఫ గుల్ఫ గంగా జానుర్మధ్యర్షిర ధరాశ అసధీర్దావిశ్రికా తేజస్య సౌవీరరాజేత్య పదేశ ఆస్తే తస్మిన్ భవాన్ రూఢ నిజాభిమానే రాజాస్మి సింధు శిఖి దుర్మదాంధ అనువాద ବ୍ରହ୍ମଜ୍ଞ ଜଡ଼ଭରତ କହିଲେ ପାର୍ଥିବ ବିକାର ସମୂହ ମଧ୍ୟରେ ଯାହା କୌଣସି କାରଣରୁ ଭୂପୃଷ୍ଠରେ ବିଚରଣ କରେ ତାହା ହିଁ ଏଇ ଭାର ବାହାକାର୍ଯ୍ୟ ନାମରେ ପ୍ରସିଦ୍ଧ ହୁଏ ତେଣୁ ଯାହା ଚଳପ୍ରଚଳ ହୁଏ ନାହିଁ ତାହା ପାଷାଣ ଆଦି ନାମରେ ଖ୍ୟାତ ହୁଏ ଏହି ସମସ୍ତ ସଚଳ ପାର୍ଥିବ ବିକୃତିର ଚରଣଜୟର ଉପରି ଭାଗରେ କ୍ରମଶଃ ଗୁଲ୍ଫ ଜଙ୍ଘ ଜାନୁ ଉରୁ କଟିଦେଶ ବକ୍ଷସ୍ଥଳ ଗଳାଦେଶ ସ୍କନ୍ଦ ଏଇ ପର୍ଯ୍ୟନ୍ତ ସମସ୍ତ ରହିଛି ପୁନଶ୍ଚ ସ୍କନ୍ଦ ଉପରେ ଦାରୁମୟୀ ଶିବିକା ତ ଶିବିକା ମଧ୍ୟରେ ସୌବିରି ରାଜ ନାମରେ ପ୍ରସିଦ୍ଧ ଆଉ ଗୋଟେ ପାର୍ଥିବ ବିକାର ବର୍ତ୍ତମାନ ରହିଛି ସେ ବିକାରମୟ ଦେହରେ ଆପଣ ମୁଁ ସିନ୍ଧୁ ଦେଶର ରାଜା ଏଇ ବୀରଭିମାନରେ ଅନ୍ଧ ହୋଇ ଅଛନ୍ତି ଏଇଟା ଭରତ ମହାରାଜ ତ ସିଏ ତ ବଡ଼ ଭକ୍ତ ଥିଲେ, ସଂସାର ପୃଥିବୀର ସମ୍ରାଟ ଥିଲେ, ଜୀବନର ଅନ୍ତିମ ସମୟରେ ସବୁ ତ୍ୟାଗ କରିକି ଜଙ୍ଗଲକୁ ଗଲେ ତପସ୍ୟା କରି ହରିଭଜନ କରିବା ପାଇଁ। କିନ୍ତୁ ହରିଭଜନ କରିବାକୁ ଯାଇକି ଗୋଟେ ହରିଣ ଶିଶୁ, ତା ପ୍ରତି ତାଙ୍କର ସ୍ନେହ ମମତା ଆସିଲା। ତାପରେ ଏତେ ଆସକ୍ତ ହେଲେ ଯେ ମୃତ୍ୟୁ ସମୟରେ ସେ ହରିଣର କଥା ଚିନ୍ତା କରିଲେ। କିନ୍ତୁ ଘରେ ସେ ମରିଗଲା ସମୟରେ, ଆରେ ମୋ ଛୋଟ ଛୋଟ ପୁଅ ଝିଅ ଏତେ ଟଙ୍କା ପଇସା ରଖିଛି, କିଏ ଦେଖିବ କ'ଣ କରିବ, ସେ ମାରିଲେ ଖାଲି ଏଇ ଚିନ୍ତା କରିକି ମରିଥିବ। ସେଇ ଚିନ୍ତା କରିକି ମରିଲେ ସେ କ'ଣ ହବ? ସେ ମରୁଛି ଖାଲି ଚିନ୍ତା କରୁଛି, ଆରେ ଏତେ ଟଙ୍କା ପଇସା ସେ ପୁଅ ଝିଅ ଦେଖିପାରିବନି, ହଁ ସବୁ ନେଇକି ପଳେଇବେ ଲୋକ, ତାର କ'ଣ କ୍ଷତି ହବ? ହଁ ସେଠି କହିଲେ କୁକୁର ହେଲେ ଜନ୍ମ ହବ, ସେ ଗାର୍ଡ ଦବ, ସୁରକ୍ଷିତ କରିବ, ନହେଲେ ଗୋଟେ ସିନ୍ଧୁକ ପାଖରେ ସାପ ହେଇ ଜନ୍ମ ହେଇଥିବ। ତାର ଚିନ୍ତା ହେଉଛି କ'ଣ? ମୋ ଧନ କିଏ ସମ୍ପଦ ରକ୍ଷା କରିବ? ଜଙ୍ଗ ଜଙ୍ଗ ବାପି ସ୍ମରଣ ଭାବମ ତେଜନ ତନ୍ତେ କଲେ ବରମ ତଙ୍ଗ ତଙ୍ଗ ବ୍ୟକ୍ତି କୁନ୍ତେ ସଦା ତଥା ଭାବୁଛି। ଯେ ଚେତନାର ଆମେ ଦେହତ୍ୟା କରିବା ସେଭଳିଆ ଶରୀର ଧାରଣ କରିବା। କିନ୍ତୁ ଅନ୍ତିମ ସମୟରେ ଭଗବାନଙ୍କ କଥା ଚିନ୍ତା କଲେ ତାହେଲେ ଅନ୍ତକାଳ ସେ ମାମ ଏବଂ ସ୍ମରଣ ମୁକ୍ତା କଲେ ବରଂ ଯ ପ୍ରୟାସିତ ମଧ୍ୟ ଜାତି ନାସ୍ତି ଅତ୍ରଖଣ୍ଡ ଭଗବତ ଧାମକୁ ଯିବ। ତ ଏଇ ଯେ ମହାରାଜ ଭରତ ମହାରାଜ, ସେ ଭକ୍ତିରେ କେତେ ଉନ୍ନତ ସ୍ତରରେ ପହଞ୍ଚିଥିଲେ ଜାଣନ୍ତି? କେତେ ଉନ୍ନତ ସ୍ତରରେ ପହଞ୍ଚିଥିଲେ ଜାଣନ୍ତିନି? ଭକ୍ତିର ସ୍ତର ଜାଣନ୍ତି? ସ୍ତର ଜାଣିଛ କେତେ ସ୍ତର ଅଛି ଭକ୍ତିରେ? ଖାଲି ଆଲୋଚନା କ'ଣ ହେଲା ପ୍ରେମ ସ୍ତରରେ ପହଞ୍ଚିବା ପାଇଁକି କାହାର ମନେ ଅଛି? ପ୍ରଥମ ସ୍ତର କ'ଣ? ଶ୍ରଦ୍ଧା। ତାପରେ ସାଧୁସଙ୍ଗ, ସାଧୁସଙ୍ଗରୁ ଭଜନ କ୍ରିୟା, ଭଜନ କ୍ରିୟାରୁ ଅନର୍ଥ ନିବୃତ୍ତି, ଅନର୍ଥ ନିବୃତ୍ତି ହେଲେ ନିଷ୍ଠା, ନିଷ୍ଠାରୁ ନା ରୁଚି, ରୁଚିରୁ ଆସକ୍ତି, ଆସକ୍ତିରୁ ଭାବରୁ ପ୍ରେମ। ଆମେ ସବୁ କେଉଁ ସ୍ତରରେ ରହିଛେ? ଆମେ କେଉଁ ସ୍ତରରେ ରହିଛେ? ଶ୍ରଦ୍ଧା, ସାଧୁସଙ୍ଗ ଅଛି, ଆମେ ଭଜନ କରୁଛେ, ଭଜନରୁ କ'ଣ ହବ? ଅନର୍ଥ ନିବୃତ୍ତି ହେଇଛି। କାହାର ହେଇଛି ଅନର୍ଥ ନିବୃତ୍ତି? କାହାର ହେଇନି? ଆମେ ଭଜନ କ୍ରିୟା ସ୍ତରରେ ରହିଛେ, ଏଇ ସ୍ତରରେ ରହିଛେ। ତାହେଲେ ଆମେ କେଉଁ ସ୍ତରରେ ରହିଛେ? କେତେ ତଳେ ରହିଛେ? ଏହାପରେ ଅନର୍ଥ ନିବୃତ୍ତି ହବ, ନିଷ୍ଠା ହବ, ରୁଚି ହବ, ଆସକ୍ତି ହବ, ତାପରେ ଭାବ ହବ। ଆଉ ଭରତ ମହାରାଜ କେଉଁ ସ୍ତରରେ ଥିଲେ? ଭରତ ମହାରାଜ ଭାବ ସ୍ତରରେ ଥିଲେ, ମାନେ ଗୋଟିଏ ପଦକ୍ଷେପ ବାକି ଥିଲା ପ୍ରେମ ସ୍ତରକୁ ଯିବା ପାଇଁ। କି ମାନେ ପ୍ରେମର ଠିକ ପୂର୍ବବର୍ତ୍ତୀ ସ୍ତର ଭାବ, ସେଇ ସ୍ତରକୁ ଯାଇଥିଲେ। ସେଇ ସ୍ତରକୁ ଯାଇକି ବାସ୍ ଗୋଟେ ହରିଣ ସାଙ୍ଗେ ହରିଣ ପ୍ରତି ତାଙ୍କର ଆସକ୍ତି ହେଇଗଲା। ହଁ ଯିବ, ମୁଁ ମରିଗଲି, ହରିଣ କିଏ ଦେଖିବ, କିଏ ଦେଖାଶୁଣା କରିବ, ସେ ହରିଣ କଥା ଚିନ୍ତା କରିକି ମରିଲେ ବାସ୍ ଭଗବତ ଆମେ ଦେଇପାରିଲେ ଚିନ୍ତା କରୁଛ? ସେଇ ସ୍ତରରୁ ବି ତାଙ୍କ ପତନ ହେଇଗଲା। ଆଉ ଆମେ କେଉଁ ସ୍ତରରେ ରହିଛେ? ଆମର ପତନ ହବ କି ନା ହବ? ଆରେ ଆମର କେମିତି ପତନ ହବ? କ'ଣ କେହି ଉଠିଲେ ନା ପଡ଼ିବ? ଆମେ ତ ଉଠେ ନାହିଁ, ପଡ଼ିବ କ'ଣ? ଆମେ ପଡ଼ିକି ରହିଛେ, କାହାର ପତନ ହୁଏ? ଯାହାର ଉତ୍ଥାନ ହେଇଥିଲେ ତାଙ୍କର ପତନ ହବ, ଆମେ ତ ଉତ୍ଥାନ ହେଇନି, ଆମେ ଏଇଠି ପଡ଼ିଛେ। ତ କଥା ହେଉଛି ଭକ୍ତିର କେତେ ଅନେକ ଲୋକ, ହଁ ସେ ଏତେ ବଡ଼ ଭକ୍ତ ଏମିତି ହେଇଗଲେ, ଆରେ ଭକ୍ତିଟା ମୁଁ କହିଲେ କହିଲେ ସୁକୁମାରିଆ ଗଛ, ସୁକୁମାରିଆ ଗଛ ଭଳିଆ ଯେକୌଣସି ସମୟରେ ଜାଣିଯିବ ଭକ୍ତି ସେଭଳିଆ। ଏତେ ସ୍ତରରେ, ଉପର ସ୍ତରରେ ଗଲେ ସେ ଭାବ ସ୍ତରରେ ଯାଇକି ପହଞ୍ଚାଇଥିଲେ। ହଁ ଏତେ ଉନ୍ନତ ସ୍ତର ହେଲେ ବି ସେ ଛୋଟ ହରିଣ ପ୍ରତି ଆସକ୍ତି ହେଇଗଲା। ମରିଲା ଆମେ ଚିନ୍ତା କରିଛନ୍ତି, ଏହେ ସେ ହରିଣକୁ କିଏ ଦେଖିବ, ମୁଁ ତ ମରିଯିବି, ବାସ୍ ଖତମ। କାରଣ ଆହୁରି କିଛି ଆସକ୍ତି ନଥିଲା, ସବୁ ଆସକ୍ତିରେ ମୁକ୍ତ ହେଇଥିଲେ। ତ ତାଙ୍କର ଏଭଳି ଅବସ୍ଥା ଯଦି ହେଲା, ତା'ପରେ ଆମର କେତେ ଆସକ୍ତି ଭିତରେ ରହିଛି, କେତେ ଧନ୍ଦା ଏ ସେ କେତେ ଧନ୍ଦା ଭିତରେ ରହିଛି, ତାହେଲେ ଆମର କେତେ ଚାନ୍ସ ଅଛି? ଖୁବ୍ କ୍ଷୀଣ ନା, ଚାନ୍ସ ଖୁବ୍ କମ୍। ସେଥିପାଇଁ ଆମକୁ ଆହୁରି ସତର୍କ ହେବାକୁ ମିଳୁଛି। ଏଇଟା ହେଉଛି ଭରତ ମହାରାଜଙ୍କ ଜୀବନରେ ଗୋଟେ ଶ୍ରେଷ୍ଠ ଦୃଷ୍ଟାନ୍ତ। କିନ୍ତୁ ଯେହେତୁ ଏ ଭକ୍ତି ଲାଇନ୍ରେ ଏତେ ଉନ୍ନତି କରିଥିଲେ, ଭକ୍ତିରେ ଗୋଟିଏ ଭଲ ଜିନିଷ କ'ଣ ଅଛି? ସେ ଭକ୍ତି ଯେତେ ବେଶୀ କରିବ, ସେ ସିଦ୍ଧି ନ ପାଇଲେ ବି ସେଟା ନଷ୍ଟ ହେବନି, ଆତ୍ମାର ସାଙ୍ଗରେ ପରଜନ୍ମ ଭୁଲିଯିବ ରହିବ। ପାପ କରିବା ପୁଣ୍ୟ କରିବା ଜନ୍ମ ଜନ୍ମାନ୍ତରେ ପାପ ପୁଣ୍ୟ ଫଳଟା ଭୋଗ ହେଇକି କ୍ଷୟ ହେଇଯିବ। ଏ ଜୀବନରେ ପାପ କରିଲେ ଏ ଜୀବନରେ କିଛି ପାପ ଫଳ ଭୋଗ କରିବା, ଆଉ ପର ଜୀବନରେ ପାପ ଫଳ ଭୋଗ କରି କ୍ଷୟ ହେବ, ପାପ ପୁଣ୍ୟ କ୍ଷୟ ହେବ ଭୋଗରେ। କାରଣ ଭୋଗରୁ ତ୍ୟାଗ ହୁଏ, ମାନେ ଭୋଗ ହେଇଯାଏ ସେ କର୍ମଫଳଟା ଭୋଗ ହେଇଗଲେ ସେ ତ୍ୟାଗ ହେବ ଆସିବ, ତ ପାପ ପୁଣ୍ୟ କ୍ଷୟ ହେବ, କିନ୍ତୁ ଭକ୍ତି କ୍ଷୟ ହେବନି, ସେମିତି ଭଲ ନୁହେଁ। ସେମିତି ଏଇ ଏଇ ଜୀବନରେ କିଏ ବିଏ ପାସ୍ କରିଛି, ବିଏ ପାସ୍ କରି ମରିଗଲା, ନେକ୍ସଟ ଜୀବନରେ କହିଲେ ପଡ଼ିବ କେଉଁଠି ଆରମ୍ଭ କରିବ, ସେଇ କ୍ଲାସ୍ ୱାନ୍ରେ ଆରମ୍ଭ କରିବ। କିନ୍ତୁ ଭକ୍ତିରେ ସେଭଳିଆ ନୁହେଁ, ଭକ୍ତି 100 ଫୁଟ ଉପରେ କୃଷ୍ଣ ଅଛନ୍ତି, ଏଇ ଜୀବନ 10 ଫୁଟ ଗଲା ଉଠିଲା, ତାପରେ ଯେପରି ତାପରେ ମାନେ ତା ମୃତ୍ୟୁ ହେଇଗଲା, ନେକ୍ସଟ ଇୟରରୁ ନେକ୍ସଟ ଲାଇଫରୁ ସେ 10 ଫୁଟରୁ ଆରମ୍ଭ କରିବ। ସେଇଥିପାଇଁ କହିଲେ ସ୍ୱଳ୍ପମ ଅତ୍ୟ ସେ ଧର୍ମ ସେ ପ୍ରାୟତଃ ମହତ ଭୟା, ଯେ ଭଗବାନଙ୍କ ପାଇଁ ଅଳ୍ପ କିଛି କରାହେଇଥିବ, ଜନ୍ମ ଜନ୍ମାନ୍ତରେ ମହାବିପଦ ରକ୍ଷା କରେ। ଏଇଟା ପାର୍ଥକ୍ୟ କର୍ମ ଜ୍ଞାନ ଯୋଗ ଆଉ ଭକ୍ତି ଭିତରେ, ଏଇଟା ପାର୍ଥକ୍ୟ। କର୍ମ ଜ୍ଞାନ ଯୋଗରେ ଯାହା କରିଥିବ ମୃତ୍ୟୁରୁ ପରେ ପୁଣି ଆରମ୍ଭ କରିବାକୁ ମିଳିବ, କିନ୍ତୁ ଭକ୍ତିରେ ମୂଳରୁ ଆରମ୍ଭ କରିବ। ଯଦି ପତନ ଅର୍ଜୁନ ସେ ପ୍ରଶ୍ନ ପଚାରିଲା ନା କୃଷ୍ଣଙ୍କୁ, ହେ କୃଷ୍ଣ ସେ ଯୋଗୀ ମାନେ ଜଣେ ଭଗବାନଙ୍କ ଭକ୍ତ ଯୋଗ ସାଧନା କରୁଛନ୍ତି, ଭକ୍ତି ଯୋଗ ସାଧନା କରୁଛନ୍ତି, କିନ୍ତୁ କୌଣସି କାରଣରୁ ସେ ଜୀବନରେ ସିଦ୍ଧି ପାଇଲେନି, ତାଙ୍କର ପତନ ହେଇଗଲା, ତାହେଲେ ସେ କ'ଣ ପୁରା ନଷ୍ଟ, ଛିନ୍ନ ବିଚ୍ଛିନ୍ନ ହେଇଯିବେ? କୃଷ୍ଣ କହିଲେ ନା ନା ତା ନୁହଁ, ଯିଏ ମୋର ଭକ୍ତି ଭାବ ସେବା କରିବ ତାର କୌଣସି ଦିନ ଭକ୍ତି ନଷ୍ଟ ହେବ, ଯାହା ଯେତିକି ସେତିକି ରହିବ, ସେ କ'ଣ କହିବ ତା ଗୋଟେ ଭଲ ବ୍ରାହ୍ମଣ ଘରେ ଜନ୍ମ ହେବ, ବୈଷ୍ଣବ ଘରେ ଜନ୍ମ ହେବ, ଯୋଗୀ ଘରେ ଜନ୍ମ ହେବ, ଯେଉଁଠି ଜନ୍ମ ହେଇକି ସେ ଛୋଟ ଶିଶୁ ବେଳରୁ ଭଗବତ ଭକ୍ତି କରିପାରିବ। ଆମେ ଦେଖୁଛେ ନା କିଏ କିଛି ପିଲା ଅଛନ୍ତି ଛୋଟ ବେଳରେ ସେମାନେ ଭକ୍ତି, ଛୋଟବେଳେ ହରିବଲ କହିବ କିଛି କିଛି ଏ ସୁଯୋଗଟା ପାଇଲେ କେମିତି, ତା ପୂର୍ବଜନ୍ମର ସ୍ୱୀକୃତି, ପୂର୍ବଜନ୍ମ ସ୍ୱୀକୃତି ଥିବାରୁ ସେ ଧ୍ରୁବ ମହାରାଜ ଯେତେବେଳେ ଦେହ ତ୍ୟାଗ କରିକି ଦେହ ତ ତ୍ୟାଗ କଲେନି, ସେ ଶଶରୀରେ ଭଗବତ ଧାମକୁ ଯିବ, ଧ୍ରୁବ ଲୋକ ମୃତ୍ୟୁ ଆସି ତାଙ୍କ ସାମ୍ନାରେ ପହଞ୍ଚିଗଲା। ସେ ଏତେ ଭଗବତ ନିଷ୍ଠ ଥିଲେ ମୃତ୍ୟୁମନ୍ତ ବିଘ୍ନ ତା ସାମ୍ନାରେ ଆସିଗଲେ, ଧ୍ରୁବମାତ କ'ଣ କଲେ ତା ମୁଣ୍ଡ ଉପରେ ଗୋଡ଼ ରଖିକି ଚାଲିଗଲେ, ରଥରେ ଉଠିଲେ, ରଥ ଯାଉଛନ୍ତି, ଧ୍ରୁବମାତ ପଚାରିଲେ ଯେ ମୁଁ ଯାଉଛି ମୋ ମା ଯେ ଶିଖେଇଲେ ମୋତେ ସେ ଯିବନି, ସେ ବିଷ୍ଣୁଦୂତମାନେ କହିଲେ ଦେଖ ତମ ମା ମାନେ କିଏ ସୁନୀତି, ସୁନୀତି କି ତାଙ୍କୁ ଶିଖେଇଲେ ନା, ସେ ଭଗବାନଙ୍କୁ ଉପାସନା କଲେ ତୁ ସବୁ ପାଇବୁ, ସେ ତାଙ୍କ ପ୍ରଥମ ଗୁରୁ ଶିଖେଇଲେ, ତ ସେଭଳି କହିଲେ ମୋ ମା ଯିବନି ମୁଁ ଯାଉଛି, ମୋ ମା କେତେବେଳେ ଯିବ, ଆରେ ତୋ ମା ତ ଆଗେ ଆଗେ ଯାଉଛି ରଥରେ ବସେଇ ଯାଉଛି, ବିଷ୍ଣୁଦୂତମାନେ କହିଲେ। ସେ ମାର୍କ କାହିଁକି ସୌଭାଗ୍ୟ ହେଲା, ନା ମାର୍କ କିଛି ସାଧାରଣ ଭଜନ ନାହିଁ, ଧ୍ରୁବ ମହାରାଜ କିଛି ତପସ୍ୟା କଲେ, କିନ୍ତୁ ଭଗବତ ଧାମ ଗଲା ମା, କାହିଁକି ନା ତାକୁ ଯାଇ ଶିକ୍ଷା ଦେଇଛି, ମା ଯଦି ତା ଶିଶୁକୁ ଶିକ୍ଷା ଦେବ ତାହେଲେ ସେ କିଛି ନ କରିକି ବି ପୁଅର ସାଧନାରେ ସେ ଭଗବତ ଧାମକୁ ଯିବ। ତ ଧ୍ରୁବ ଯାଉଛନ୍ତି ଯାଉଛନ୍ତି ରଥରେ ଉଠିକି ଗୋଟେ ଜାଗାରେ ଦେଖିଲେ ସେ ପାହାଡ଼ ବେଳେ ସବୁ ହାଡ଼ କଙ୍କାଳ ପଡ଼ିଛି, ବହୁତ ହାଡ଼ କଙ୍କାଳ ପଡ଼ିଛି। ତ ସେ ପଚାରିଲେ ବିଷ୍ଣୁ କି ହାଡ଼ କଙ୍କାଳ କାହାର, ବିଷ୍ଣୁ କହିଲେ ହାଡ଼ କଙ୍କାଳ ତୋର ହାଡ଼ କଙ୍କାଳ, ମୁଁ ତ ବଞ୍ଚିଛି, ମୋର ହାଡ଼ କଙ୍କାଳ ଉଠାଇଲା, କିନ୍ତୁ ପୂର୍ବ ଜୀବନରେ ଯେଉଁ ତପସ୍ୟା କରିଥିଲୁ, ଭଗବତ ଭକ୍ତି କତିରୁ ତପସ୍ୟା କରିଥିଲୁ, ଦେହ ତ୍ୟାଗ କରିକି ତୋ ଯେଉଁ ହାଡ଼ ସେ ହାଡ଼ ପଡ଼ିଛି, ସେଥିପାଇଁକି ଧ୍ରୁବ ଛୋଟବେଳରୁ ଭକ୍ତିମାନ ହେଇଗଲା, ପୂର୍ବ ଜୀବନ ସ୍ୱୀକୃତି ପୂର୍ବ ସଂସ୍କୃତି ପ୍ରହ୍ଲାଦ ଏତେ ଛୋଟବେଳେ ଭକ୍ତିମାନ କେମିତି ହେଲା, ତା ମା ପେଟରୁ ସେ ନାରଦ ମୋତେ ଭାଗବତ କଥା ଶୁଣିଲେ, ପୂର୍ବ ଜୀବନରେ ତା ସ୍ୱୀକୃତି ଥିଲା ପ୍ରହ୍ଲାଦ ମହାରାଜର, ପୂର୍ବ ଜୀବନରୁ ସେ ଗୋଟେ ପ୍ରହ୍ଲାଦ ମହାରାଜ ଛୋଟ ପିଲା ଥିଲା, ଗୋଟେ ପୁଅ ଝିଅ ପରସ୍ପରକୁ ଭଲ ପାଆନ୍ତି, ଗୋଟେ ଝିଅକୁ ସେ ଭଲ ପାଉଥାଏ ପୂର୍ବ ଜୀବନରେ ପ୍ରହ୍ଲାଦ ମହାରାଜ, ତ ଦୁଇ ଜଣ ଯାକ
ଭଲ ପାଇକି ଜଙ୍ଗଲକୁ ଯିବେ ଆନନ୍ଦ କରିବା ପାଇଁକି, ଯେଉଁଟା ଭଙ୍ଗା ଘର ଦେଖିଲେ ସେଠି ବସିବେ, ତ ଅପରିଷ୍କାର ଥିଲା। ସେ ପ୍ରହ୍ଲାଦ ମହାରାଜ ପୂର୍ବ ଜୀବନରେ ସେ ଘର ଟିକେ ଛାଞ୍ଚୁଣି ଦେଇକି ଝାଡ଼ୁ କରିଦେଲେ, ଆଉ ସାରା ଦିନ ଯାଇକି ସେ ଝିଅ ସାଙ୍ଗରେ ମସ୍ତ କରିଲେ। ସେଥିରେ ସୌଭାଗ୍ୟ ହେଲା ସେ ପ୍ରହ୍ଲାଦ ବେଳେ ଭକ୍ତ ହେଇଗଲେ। କାହିଁକି ଜାଣିଛ? ସେ ଯେଉଁ ଘରଟା ଝାଡ଼ୁଦେଲେ ସେଇଟା ନୃସିଂହ ମନ୍ଦିର ଥିଲା, ସେ ଜାଣିନି। ଭକ୍ତିର ଏତେ ପ୍ରଭାବ ଯେ ନ ଜାଣିକି ଯଦି କରିବ ତାହେଲେ ତ ସୌଭାଗ୍ୟ ଉଦୟ ହୁଏ। ବହୁ ବହୁତ ଦୃଷ୍ଟାନ୍ତ ପ୍ରେରଣ ରହିଛି ଭକ୍ତି। ସେଇଟା ଜନ୍ମ ଜନ୍ମାନ୍ତରେ ରହେ, ତ ସେଇ ସ୍ୱୀକୃତି ଫଳରେ ଭରତ ମହାରାଜଙ୍କ ହେଲା। ପରେ ସେଟା ହରିଣ ଜନ୍ମ ପାଇଲେ, ସେ ଯାହା ଚିନ୍ତା କରିକି ଦେହ ତ୍ୟାଗ କରିବ ସେଭଳିଆ ଗୋଟେ ରୂପ ପାଇବ। ମୃତ୍ୟୁ ସମୟରେ ଭଗବାନ କଥା ଚିନ୍ତା କଲେ ଭଗବତଙ୍କୁ ଯିବ, ତ ମୃତ୍ୟୁ ସମୟ ଆସିଯାଇଛି। ସେ ଚିନ୍ତା କରୁଛି, ଆହା ଟିକେ ମୁର୍ଗୀ ଝୋଳ ହେଲେ କେତେ ଭଲ ହେଇଥାନ୍ତା, ହଁ ମୁର୍ଗୀ ମାଂସ ଖାଇବୁ, ଠିକ ଅଛି ଗୋଟେ ଭଲ ଶରୀର ଦିଆ ହେବ, ମନଇଚ୍ଛା ମାଂସ ଖାଇବୁ। କେଉଁ ଶରୀରରେ ପାଇଲେ ମନଇଚ୍ଛା ମାଂସ ଖାଇବ? ହଁ ବାଘ ହେବ, ବାଘ ହେବ, ସିଂହ ହେବ, ତାହେଲେ ବିଲୁଆ ହେବ, ବିଲୁଆ ବିଲୁଆ ଶୃଗାଳ ଶୃଗାଳ ହେବ, ମାଂସ ଖାଇବୁ। ପାପ ନାହିଁ ପଶୁମାନଙ୍କର, ଜୀବ ହତ୍ୟାର ପାପ ନାହିଁ। ମଣିଷମାନେ ଜୀବ ହତ୍ୟା କଲେ ପାପ ହେବନି, ଗୋଟେ ବାଘ ଯଦି ମଣିଷ ଖାଇବ ବାଘର ପାପ ହେବନି, ସାପ ମଣିଷ ସାପର ପାପ ହେବନି, ପଶୁପକ୍ଷୀଙ୍କର ପାପ ନାହିଁ। ମନଇଚ୍ଛା ଖା, ସେଥିପାଇଁ ମୃତ୍ୟୁ ସମୟ ଚିନ୍ତା କି ଚିନ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତ ଭରତ ମହାରାଜ ହରିଣ କଥା ଚିନ୍ତା କରିଲେ କି ସାରା ଜୀବନ ଯେ ଭକ୍ତି ସେବା କରିଛନ୍ତି, ସେଥିପାଇଁ ତା ପର ଜୀବନରେ ହରିଣ ଜୀବନ ଶରୀର ବି ସ୍ମୃତି ରହିଛି। ଭଗବାନଙ୍କୁ ସେବା କରିଲେ ନା ଭଗବାନ କୃପା କରନ୍ତି, ଭଗବାନ କୃପା କରନ୍ତି, କୃପା କରି ତାକୁ ମନେ କରିଦେଉଛନ୍ତି। କିନ୍ତୁ ପର ପୂର୍ବ ଜୀବନରେ ଏତେ ବଡ଼ ଭକ୍ତ ଥିଲୁ, ତ ଟିକିଏ ଭୁଲ ପାଇଁକି ଦେଖେ ତୁ ହରିଣ ହେଇଗଲି, ସେ ନିଜେ ବୁଝିପାରିଲେନି କାହିଁକି ହରିଣ ହେଇଛି, ସେ ବୁଝିପାରିକି ଦେହ ବିସର୍ଜନ କରିଲେ, କରିକି ପୁଣି ମଣିଷ ଜନ୍ମ ପାଇଲେ। କିନ୍ତୁ ମଣିଷ ଜୀବନରେ ସେ ସବୁ ଜାଣିକି ନ ଜାଣି ବୋକା ଭଳିଆ ରହିଲେ, ଜଡ଼ ଭରତ ହେଇକି ରହିଲେ, ତ ବୁଝୁଛନ୍ତି କିନ୍ତୁ ବୋକା ଯେମିତି କି ଉଡ଼େଇରେ କ'ଣ କୁହନ୍ତି, କଥା କହିପାରିବନି ଶୁଣିପାରିବନି, ଜଡ଼ ଘୁଙ୍ଗା ହେଇକି ରହିଲେ। ଘୁଙ୍ଗା ଘୁଙ୍ଗା ଶବ୍ଦ ଅଛି କ'ଣ ଘୁଙ୍ଗା, ବୋପା ଚଢ଼ା କହିପାରୁଛି, ଏମିତି ସବୁ ଶୁଣିପାରୁଛି କହିପାରୁଛି, କିନ୍ତୁ ଭଙ୍ଗୀରେ କହୁଛନ୍ତି ସେଇଭଳିଆ କହିପାରୁନି। ତ ସେ ଜୀବନ ସେ ସମ୍ପୂର୍ଣ୍ଣ ନିର୍ଲେପ ରଖିଲେ, ସଂସାରରୁ ସମ୍ପୂର୍ଣ୍ଣ ନିର୍ଲେପ ରଖିଲେ। ତ ସେ କଥା ଏଇ ଶ୍ଳୋକରେ ବର୍ଣ୍ଣନା କରାହେଉଛି। ତା ଭାଇମାନେ ଯଦି ଦେଖୁଛନ୍ତି, ଆରେ ଏଇଟା ତ ବୋକା ବୋବା କିଛି କାମକୁ ନୁହେଁ, ଏଇଟା ତାଙ୍କୁ ପଠେଇଛନ୍ତି କ'ଣ ପାଇଁକି, ଜମିରେ ଯାଇକି କ'ଣ କରେ, ଜଗଳି କରେ, ଜଗଳି ଜମିରେ କି କ'ଣ କରେ, କେଉଁ ଶବ୍ଦଟା ଭଲ ବିହାର ଜଗଳି ହେବା ଠିକ ନା, ବା ସୁରକ୍ଷା କରେ ବା ଗାର୍ଡ଼ ଦିଏ କାମ, ସେଠି ସେ ପଡ଼ିଛି। ତ ଏ ରାଜା ରଘୁଗଣ ତାକୁ ପାଲିଙ୍କିରେ ଯାଉଥିଲେ, ତ ଗୋଟେ ଯେ ପାଲିଙ୍କି ସମୟ ବହୁଛି, ଗୋଟେ ଶରୀର ଖରାପ ହେଇଗଲା, ତ ଲୋକ ଦରକାର, ତ କାହାକୁ ଖୋଜି ପାଇଲେନି, ତ ଜଳଭରତକୁ ଧରିଲେ, ଆଉ ତ ଭଲ ମୋଟା ସୋଟା ଲୋକ ଅଛି ଇଏ ଭଲ ପାରିବ, ତ ଧରିକି ନେଇ ଆସିଲେ। ତ ଜଳଭରତ ଯେତେବେଳେ ପାଲିଙ୍କି ଧରିଛି, ସିଏ ବୋକା ବୋଲି ସମସ୍ତେ ମନେ କରୁଛନ୍ତି ତାକୁ ବୋକା, ସେ ଦେଖୁଛି କିଛି ପକା ପିମ୍ପୁଡ଼ି, ତ ତାଙ୍କୁ ସେ ଗୋଡ଼ ତଳେ ପଡ଼ିଲେ ମରିଯିବେ, ତାଙ୍କୁ ବାଦ ଦେଇକି ଦେଉଛନ୍ତି, ସେ ଠିକ ତାଳ ମିଳେଇ ପାରୁନି, ତ ରାଜା ଖୁବ ରାଗିଯାଇଛି, ରାଜା ରାଗିଯାଇଛି। ତାପରେ ରାଜା ରାଗିବା ପରେ ତାପରେ ଏଇ ଭରତ ଜଡ଼ ଭରତ ଯେ ବୋକା ହେଇକି ମୁକ ହେଇକି ଥିଲା, ଯେ ଭକ୍ତମାନେ ମୁକ ହେଇକି ରହିବେ, ଯେମିତି ଦରକାର ପଡ଼ିବ କଥା କହିବା ସାରମ୍ଭ କରିବେ, ତେବେ କଥା କହିବା ଆରମ୍ଭ କରିବେ, ସେ ପ୍ରଚାର ହରି କଥା ପାଇଁ କଥା କହିବେ, ନହେଲେ କଥା କହିବେନି। ସେ ଅନେକ ବାକ୍ ସଂଯମ କରନ୍ତି ନା, ବାକ୍ ସଂଯମ ବାର ବର୍ଷ ଦଶ ବର୍ଷ କଥା କହିବେନି, ସେ ସିଲେକ୍ଟରେ ଲେଖିବେ। ସେ ଭକ୍ତମାନେ ଏଭଳିଆ କରନ୍ତିନି, ଭକ୍ତମାନେ ଯେତେ ବେଶୀ ହରିକଥା କହିବେ ବାକ୍ ସଂଯମ ବଢ଼ିବ। ତ ଜଡ଼ଭରତ ଯେତେବେଳେ ଏ ରାଜା କହିଲେ, ହେ ତୁ ଏମିତି କାହିଁ ବୋଲୁଛୁ, ତୁ ରାଗିକି ବୋଲୁଛୁ, ସେତେବେଳେ କିଏ କାହାକୁ ବୋଲୁଛି, ପୁରା ଆତ୍ମତତ୍ତ୍ୱ ଜ୍ଞାନ ସେ ରାଜଗୁରୁ କରି ସେବେ ତାଙ୍କୁ କହୁଛନ୍ତି। ବ୍ରହ୍ମଜ୍ଞ ଜଡ଼ଭରତ କହିଲେ, ସେ ତାକୁ ସାହସରେ କହୁଛନ୍ତି, ଗୋଟେ ରାଜାକୁ ସେ କହୁଛନ୍ତି ଯେ ପାର୍ଥିବ ବିକାର ସମୂହ ମଧ୍ୟରେ ଯାହା କୌଣସି କାରଣ ଭୂପୃଷ୍ଠରେ ବିଚରଣ କରେ, ସେଠି ତୁଳନା ଦେଉଛନ୍ତି, ତାହା ହିଁ ଏଇ ଭାରବାହକ ଆଦି ନାମରେ ପ୍ରସିଦ୍ଧ। ଯେ ତମକୁ ଯେ ବୋହୁଛନ୍ତି, ଭାର ବୋହୁଛନ୍ତି, ସବାରି ବୋହୁଛନ୍ତି, ସେମାନେ କିଏ? ଏ ଯେ ଆଠ ଦଶ ଜଣ ଲୋକ ବୋହୁଛନ୍ତି ତମକୁ, ତ ସେମାନେ କିଏ? ଗୋଟେ ମଣିଷ ହେ ନା, ଏଇ ମଣିଷ ଶରୀରଟା, ଏଇ ମଣିଷଟା କେଉଁଠୁ ହେଇଛି, କେଉଁଠୁ ମଣିଷ ଶରୀର ହେଇଛି, କି କି ଉପାଦାନ ରହିଛି? ମାଟି ଅଛି, ପାଣି ଅଛି, ଅଗ୍ନି ଅଛି, ବାୟୁ ଅଛି, ଆକାଶ ଅଛି, ପୁରା ପାର୍ଥିବ ଉପାଦାନ। ପାର୍ଥିବ ମାନେ ଜଡ଼, ଭୌତିକ, ଭୌତିକ ଉପାଦାନ। ଏଇ ମାଟି ପାଣି ଅଗ୍ନି ନେଇକି ତ ଶରୀରଟା ହେଇଛି ନା, ଏଇ ମାଟି ପାଣି ପଞ୍ଚ ମହାଭୂତଟେ ରୂପାନ୍ତର ହେଲା ନା। ପାର୍ଥିବ ଗୋଟେ ବିକାର, ବିକାର ମାନେ କ'ଣ, ବିକାର ମାନେ ଜାଣନ୍ତି ବିକାର ଶବ୍ଦ ମାନେ କ'ଣ? ଝୁଣା କରିବା, ବିକାର ଝୁଣା କରିବା ମାନେ କ'ଣ, ଘୃଣା କରିବା? ଓ ଆଚ୍ଛା, ଘୃଣା କରିବା, ନା 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 ନା, ଘୃଣା କରିବ ନ। ବିକାର ବିକୃତି, ବିକାର ମାନେ କ'ଣ, କ୍ଷୀର, କ୍ଷୀର ବିକାରଗ୍ରସ୍ତ ହେଇକି ଦହି ହୁଏ, ସେମିତି ବିକାର ରୂପାନ୍ତର, ରୂପାନ୍ତର ବିକାରଗ୍ରସ୍ତ, ବୁଝିପାରିଲେ? କ୍ଷୀର ବିକାରଗ୍ରସ୍ତ ହେଲେ ବା ବିକୃତି ହେଲେ ତାର ଦହିରେ ପରିଣତ ହେବ। ଦହି ବିକାରଗ୍ରସ୍ତ ହେଇକି ଲହୁଣୀରେ ପରିଣତ ହେଉଛି, ଲହୁଣୀ ବିକାରଗ୍ରସ୍ତ ହେଇକି ଘିଅରେ ପରିଣତ ହେଉଛି, ସେ ବିକାର କଥା କହିବ, ବୁଝିପାରିଲେ? ରୂପାନ୍ତର, ସେ ଶରୀରଟା କାହାର ରୂପାନ୍ତର, କାହାର ରୂପାନ୍ତର, ପଞ୍ଚ ମହାଭୂତ। ଏ ପାର୍ଥିବ ବିକାର ସମୂହ ମଧ୍ୟରେ ଯେଉଁ ଏଇ ପଞ୍ଚ ମହାଭୂତ ମାନେ ମାଟି ପାଣି ଏଗୁଡ଼ା ତ ନିର୍ଜୀବ ହେ ନା, ଚାଲିପାରନ୍ତିନି, ସେଥିରେ ବିକାରଗ୍ରସ୍ତ ଯେତେବେଳେ ମଣିଷ ଶରୀର ଲାଭ କରେ, ତାପରେ ଆତ୍ମା ପ୍ରବେଶ କରେ, ସେ ଭୂପୃଷ୍ଠରେ ଚାଲିବାକୁ ଆରମ୍ଭ କରେ ହେ ନା, ତା ବିଚରଣ କରନ୍ତି, ତା ଏଇ ବାହାର ଭାରବାହୀ ଏଇ ଯେ ଶିବିକା ବହନ କରୁଛନ୍ତି, ଯାହା ଚଳପ୍ରଚଳ ହୁଏନି, ତାହା ପାଷଣ, ପାଷଣ କାଠ ପାଷଣ ଚଳପ୍ରଚଳ ହେଇପାରେନି। ଏଇ ସମସ୍ତ ସଚଳ ପାର୍ଥିବ ପ୍ରକୃତିର ଚରଣ ଦେହର ଉପରେ ମାନେ ଯେଉଁ ଚଳପ୍ରଚଳ କରୁଛନ୍ତି ମଣିଷ, ଯେଉଁମାନେ ତମ ସବାରିକି ବୋହୁଛନ୍ତି, ତାଙ୍କର କ'ଣ ଅଛି ନା, ଦୁଇଟା ଚରଣ ରହିଛି, ଚରଣ ଚରଣ ମାନେ ପାଦ, ଚରଣର ଗୁଲ୍ଫ ଗୋଠି, ଗୋଠି ଗୋଠି, ଜଙ୍ଘ, ଜାନୁ, ଉରୁ, କଟିଦେଶ, ବକ୍ଷସ୍ଥଳ, ଗଳା ଦେଶ, ଏ ଗଳା, ଗଳା ପାଖରେ କ'ଣ ଅଛି, କାନ୍ଧ, କାନ୍ଧ ଅଛି, ସ୍କନ୍ଧ ଅଛି, ଆରେ କାନ୍ଧ ଉପରେ କ'ଣ ଅଛି, କାନ୍ଧ ଉପରେ ସବାରି ବୋହୁଛନ୍ତି ନା, କ'ଣ ବୋହୁଛନ୍ତି, ଭାର ସବାରି, ସେ ଦଣ୍ଡଟା ରଖିଛନ୍ତି। ଏ ସ୍କନ୍ଧ ଉପରେ ଏ ଦାରୁମୟୀ ଶିବିକା, ଏ କାଠ ତିଆରି ଗୋଟେ କ'ଣ ଅଛି, ସବାରି, ଶିବିକା ମାନେ ସବାରି, ସବାରି ଜାଣିଛ, ପାଲିକି, ପାଲିକି ସବାରି ଅଛି। ଆଉ ଶିବିକା ଭିତରେ, ସବାରି ଭିତରେ କିଏ ବସିଛି ନା, ସୌବିରି ରାଜା ନାମରେ ପ୍ରସିଦ୍ଧ ଆଉ ଗୋଟିଏ ପାର୍ଥିବ ବିକାର ବର୍ତ୍ତମାନ ରହିଛି, ସବାରି ଭିତରେ ସେ ରାଜା ବସିଛି ନା, ସେ ରାଜା ତୁ କିଏ, ତୁ ଯେ ଶରୀରକୁ ଆମେ ବୋହୁଛୁ, ଆମେ ଯେ ବୋହୁଛୁ ଭାରବାହୀ, ଆମେ ଏଇ ପଞ୍ଚ ମହାଭୂତର ବିକାରଗ୍ରସ୍ତ ହେଇକି ଶରୀର ପାଞ୍ଚଟା ଅଛୁ, ଶରୀର ଅଛି, ଏଇ ଶରୀରଟାକୁ ବହୁଛି କ'ଣ, ଏଇ ସବାରି ଯେଉଁଟାକି ପାର୍ଥିବ ବସ୍ତୁ ଗୋଟେ, ତା ଭିତରେ ତୁ ବସିଛୁ, ସେ ରାଜାକୁ କହୁଛନ୍ତି ତୁ କ'ଣ ହେ, ତୁ ତ ଏଇ ପଞ୍ଚ ମହାଭୂତରେ ତିଆରି ହେଇଛୁ ପାର୍ଥିବ, ସେଇ ବିକାରମୟ ଦେହରେ ଆପଣ ମୁଁ ସିନ୍ଧୁଦେଶ ରାଜା ଏଇ ଅଭିମାନ କରି ଅନ୍ଧ ହେଇକି ବସିଛୁ, ବୁଝିପାରୁ ସେ ସୁନ୍ଦର ବର୍ଣ୍ଣନା ଦେଉଛନ୍ତି ରଘୁବନ ରାଜା, ତାଙ୍କର ଏକ ସିମ୍ପୁଲ ପ୍ରଶ୍ନ ରାଗି ଯାଇଛନ୍ତି ତୁ କାହିଁକି ଯିବି ତାହେଲେ ସେ କେତେ ସୁନ୍ଦର ବୁଝଉଛୁ, ତୁ କିଏ, ତୁ ରାଗି ଯାଇଛୁ ତ ବହୁତ, କିଏ କାହାକୁ କହୁଛୁ, କାହା କ'ଣ ସ୍ୱରୂପ, ଆମେ କିଏ, ଏଇ ସବାରିଟା କ'ଣ, ତୁ ବା କ'ଣ, ତୁ ତ କି ଅଭିମାନ ରହିଛୁ, ତୁ ମନେ କରୁଛୁ ହଁ ଆମ ଝିଅ ତିଆରି ହେଇଛି ପଞ୍ଚ ମହାଭୂତରେ, ସବାରି ହେଇଛି ପଞ୍ଚ ମହାଭୂତରେ, ତୁ ବୈଛୁ ପଞ୍ଚ ମହାଭୂତରେ ଭିକାର ବା ସେଟା କି ଠିକ, ପଞ୍ଚ ମହାଭୂତ ତ ଚାଲିବ, ପଞ୍ଚ ମହାଭୂତ ଚାଲିବ, ମାଟି ଚାଲିବ, ପାଣି ଚାଲିବ, ଏଇ ଚାଲୁ ପଞ୍ଚ ମହାଭୂତ ଚାଲିବ, ଏଇଟା ଚାଲିଛି କାହିଁକି ନାରାୟଣ ଅଛନ୍ତି, ନାରାୟଣ ସବୁ ଜାଗାରେ ଅଛନ୍ତି, ସେ ଆତ୍ମା ନାରାୟଣ ନାରାୟଣ ଚଲଉଛନ୍ତି ସମସ୍ତେ, ଆତ୍ମା ରହିଛି ବୋଲି ନା, ସେ ଜ୍ଞାନ ତ ତାର ନାହିଁ, ରଘୁବନ ସେ ଜ୍ଞାନ ନାହିଁ, ସେଟା ହଉଛି ମୁଁ ତେଣୁ ତୁ ସୌଭରି ସୌଭୀର ରାଜା, ତୁ ଏଇ ଅଭିମାନ କରି କହୁଛୁ ମୁଁ ସିନ୍ଧୁ ଦେଶର ରାଜା, ଏଇ ଦେହ ଅଭିମାନ ତ ରହିଛି ନା, ମୁକୁଟ ପିନ୍ଧିଛି, ରାଜ ପୋଷାକ ପିନ୍ଧିଛି, ତୁ ଦେହ ଅଭିମାନ ନେଇକି ବୋଲି ତୁ ବୁଝୁନୁ ଯେ କିଏ କାହାକୁ ବହୁଛି, କିଏ ବୋଇଛି ଭିତରେ, ଏଇ ଆତ୍ମଜ୍ଞାନ ଦେବା ଆଗରୁ ସେ ଭରତ ମହାରା ଭରତ ଜଡ଼ ଭରତ ତାକୁ ଏଇଟା ବୁଝେଇକି କହୁଛନ୍ତି ଯେ କିଏ କାହାକୁ ବହୁଛି, ସିଦ୍ଧିକା ବାହାତ ଏବଂ ସିଦ୍ଧିକା ଆରୋହୀଙ୍କର ଜଡ଼ ଶରୀର ସମ୍ବନ୍ଧରେ ବିଶ୍ଳେଷଣ କରିକି ଜଡ଼ ଭରତ ଏ ଶେଷ କଥା କହୁଛନ୍ତି ଯେ ଜୀବ ହେଉଛି ପ୍ରକୃତ ଜୀବନ ଶକ୍ତି, ଯୋଉର ବହୁଛନ୍ତି ଯୋଉ ପାଲିକି ତୁ ଯୋଉ ବଇଛୁ ଏ ଭିତରେ କିଛି ମୂଲ୍ୟ ନାହିଁ, ଏ ସବୁକିଛି ହେଉଛି ତା ଭିତରେ ଆତ୍ମା ରହିଛି, ଆତ୍ମା ପାଇଁକି ସେଇ ଆତ୍ମାଟା କି, ଆତ୍ମା ହେଉଛି ଭଗବାନ ଆତ୍ମାର କି ସମ୍ପର୍କ, ଅଂଶ ବିଷ୍ଣୁଙ୍କର ଅଂଶ, ତେଣୁ ଏଇ ସ୍ଥାବର ଜଙ୍ଗପୂର୍ଣ୍ଣ ଭୌତିକ ଜଗତରେ ବାସ୍ତବ ବସ୍ତୁ ହେଉଛି ଭଗବାନ ବିଷ୍ଣୁ, ସେ ବୁଝୁଛନ୍ତି ଜଡ଼ ଭୌତିକ ବସ୍ତୁ କ'ଣ, ଜଡ଼ ଭୌତିକ ବସ୍ତୁଟି ଶ୍ରେଷ୍ଠ ଆତ୍ମା, ଆତ୍ମାଟି ଶ୍ରେଷ୍ଠ କିଏ, ପରମାତ୍ମା, ପରମାତ୍ମା ଶ୍ରେଷ୍ଠ କିଏ, ଭଗବାନ, ଭଗବାନ ପରମାତ୍ମାକୁ ପାର୍ଥକ୍ୟ ପାର୍ଥକ୍ୟ ଭଗବାନ ଯେ ବୈକୁଣ୍ଠରେ ଅଛନ୍ତି ସେ ପରମାତ୍ମା ରୂପରେ ସର୍ବବ୍ୟାପକ ହେଇକି ଜଗତରେ ପ୍ରତିଟି ଅନୁପରମାଣରେ ରହିଛନ୍ତି, ପ୍ରତିଟି ଜୀବର ହୃଦୟରେ ପରମାତ୍ମା ହେଉଛି ଭଗବାନଙ୍କ ଗୋଟେ ପ୍ରକାଶ, ଆଂଶିକ ପ୍ରକାଶ, ବୁଝିପାରୁନି ପରମାତ୍ମାଙ୍କୁ କେଉଁମାନେ ଦର୍ଶନ କରନ୍ତି, ପରମାତ୍ମାଙ୍କୁ କେଉଁମାନେ ଦର୍ଶନ କରନ୍ତି, ହଁ ନିରାକାର ବାଲା, ହଁ ନିରାକାର ତ ଦର୍ଶନ କରିବେ କେମିତି, ଜ୍ଞାନୀ ଯୋଗୀମାନେ ଧ୍ୟାନ ମାଧ୍ୟମରେ ପରମାତ୍ମାଙ୍କୁ ହୃଦୟରେ ଦର୍ଶନ କରିବେ, ଜ୍ଞାନୀମାନେ ନିରାକାର ବ୍ରହ୍ମ ଉପଲବ୍ଧି କରିବେ, ଯୋଗୀମାନେ ଯୋଗ ଧ୍ୟାନର ମାଧ୍ୟମରେ ପରମାତ୍ମାଙ୍କୁ ଦର୍ଶନ କରିବେ, ଆଉ ଭକ୍ତମାନେ ଭଗବାନଙ୍କୁ ଯାଇକି ତାଙ୍କ ସେବା କରିବେ, ବୁଝିଲ ମନେ ରହିବ, ଜ୍ଞାନୀ ଯୋଗୀ ଆଉ ଭକ୍ତ ଚାରିଟା ଚାରି କର୍ମୀ, କର୍ମୀ ଯେ କର୍ମକାଣ୍ଡ କରୁଛନ୍ତି, ଜ୍ଞାନୀ ତାପରେ ଯୋଗୀ ତାପରେ ଭକ୍ତ, ମନେ ହେଲା କର୍ମୀ ଜ୍ଞାନୀ ଯୋଗୀ ଭକ୍ତ, କର୍ମକାଣ୍ଡ କରିବେ, କର୍ମକାଣ୍ଡ କରିବେ, ପୁଣ୍ୟ କରିବେ, ଯଜ୍ଞ କରିବେ, କର୍ମକାଣ୍ଡ କରି କେଉଁଠିକି ଯିବେ, କର୍ମକାଣ୍ଡ କରିକି ପୁଣ୍ୟ କର୍ମ କରି କେଉଁଠିକି ଯିବେ, ସ୍ୱର୍ଗ ଲୋକ ଯିବେ, ଯେଉଁମାନେ ଜ୍ଞାନୀ ଜ୍ଞାନର ଅନୁଶୀଳନ କରିକି ନିରାକାର ବ୍ରହ୍ମର ଉପାସନା କରିବେ ସେମାନେ କେଉଁଠିକି ଯିବେ, ବ୍ରହ୍ମଜ୍ୟୋତିକି ଯିବେ, ହଁ ଚିତ୍ ଆକାଶରେ ବ୍ରହ୍ମଜ୍ୟୋତି ଅଛି, ବ୍ରହ୍ମଜ୍ୟୋତିକି ଯିବେ, ଆଉ ଯେଉଁ ଯୋଗୀ ଧ୍ୟାନ କରିବେ ସେମାନେ କ'ଣ ପାଇବେ? କ'ଣ ପାଇବେ ମାତାଜୀ? ମୁଁ ଏଇଲେ କହିଲି ପରା, ଯୋଗୀମାନେ କ'ଣ କରିବେ? ପରମାତ୍ମା ରୂପେ ଭଗବାନଙ୍କୁ ପରମ ଦର୍ଶନ କରିବେ, ଖାଲି ଦର୍ଶନ କରିବେ, ଭଗବାନ ଭଗବାନ ଦେଖି ହସିବେନି, ହ୍ୟାଣ୍ଡସେକ୍ କରିବେନି, କିଛି କରିବେନି, ଖାଲି ଦେଖିବେ ବା ହେଇଗଲା। ସେ ଭକ୍ତମାନେ ତାଙ୍କ ପାଖକୁ ତାଙ୍କୁ ଦର୍ଶନ କରିବେ, ତାଙ୍କ ସେବା କରିବେ, ତାଙ୍କ କଥାବାର୍ତ୍ତା କରିବେ, ହ୍ୟାଣ୍ଡସେକ୍ କରିବେ, ତାଙ୍କ କାନ୍ଧରେ ହାତ ପକେଇକି ଚାଲିବେ, ତ କେଉଁଟା ଭଲ? କର୍ମ କରିକି ସଭେ ଯିବା ଭଲ ନା ଜ୍ଞାନରେ ମଧ୍ୟ ନିରାକା ବ୍ରହ୍ମ କିଛି ନାହିଁ ଫାଙ୍କା ସେମିତି ଭଲ, ସେ ଆତ୍ମା ଦେଇକି ଫାଙ୍କା ବୁଲୁଥିବ ଯଦି ସେ ଭଲ ନା? ସେ ଭଗବାନ ପରମାତ୍ମା ଦେଖିବ, ଭଗବାନ ଦେଇକି ହସିବେନି, ତୁମକୁ କହିଲେନି ଭଲ ଅଛ କି ଖରାପ ଅଛ ପଚାରିବେନି, ସେ ଭଲ ତୁମେ ଭକ୍ତ ହବ ଭଗବାନଙ୍କ ପାଖରେ, ସେଠୁ ଆଲିଙ୍ଗନ କରିବେ, ଭଗବାନ ଆଲିଙ୍ଗନ କରିବେ, ଭଗବାନ ଆଲିଙ୍ଗନ କରିବେ, ସେଠି ଭଗବାନଙ୍କ ସେବା କରିବ, ଭଗବାନ ହସିବ ଖେଳିବେ, ଭକ୍ତମାନେ ଏଇଥିପାଇଁକି ଏଇ ଭକ୍ତି ମୁକ୍ତି ତ୍ୟାଗ କରିକି ଭକ୍ତି ମୁକ୍ତି ସିଦ୍ଧି କାମୀ ସକଲେ ଅଶାନ୍ତ କୃଷ୍ଣ ଭକ୍ତ ନିଷ୍କାମ ଅତୟବ ଶାନ୍ତ। ଭକ୍ତି ମୁକ୍ତି ସିଦ୍ଧି କାମୀ ଭକ୍ତିମାନେ ଭୋଗ ଯାଉଛନ୍ତି, ମୁକ୍ତିମାନେ ମୁଖ ଯାଉଛନ୍ତି, ସିଦ୍ଧିମାନେ ଜଣେ ସିଦ୍ଧି ଯାଉଛନ୍ତି, ଅଷ୍ଟ ସିଦ୍ଧି ସକଳେ ଅଶାନ୍ତ କାହାର ଶାନ୍ତି ନାହିଁ। କୃଷ୍ଣ ଭକ୍ତ ନିଷ୍କାମ ଅତୟବ ଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ସେଥିପାଇଁ ସେମାନେ ଶାନ୍ତି ହେବେ। ଯିବା ଏଠି ଜୟ ଶ୍ରୀ ପ୍ରଭୁପାଦ କି।